ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ଦେଶେ ଉତ୍ସାହ ଆର୍ ଉଦ୍ଦୀପନାଥି ପାଳନ କରାଯାଉଛି 78 ନମ୍ବର ସ୍ୱାଧୀନତା ଦିବସ। 2047 ବିକଶିତ ଭାରତ ଗଠନର ସପନକେ ସାକାର କରବା ଲାଗି ସରକାର ସଂକଳ୍ପବଦ୍ଧ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟସ୍ତରୀୟ ସମାରୋହଟି ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କହିଲେ କଲ୍ୟାଣକାରୀ ଯୋଜନାର ସୁଫଲ ପ୍ରକୃତ ହିତାଧିକାରୀମାନଙ୍କ ପାଖେ ପହଞ୍ଚାବାଟା ସରକାରଙ୍କ ଲକ୍ଷ୍ୟ। ଆଉ ଉଲ୍ଲେଖନୀୟ ବିଶିଷ୍ଟ ସେବା ଓ ସାହସିକତା ଲାଗି 94 ଜଣଙ୍କୁ ପଦକ ଦେଲେ ମୁଖ୍ୟମନ୍ତ୍ରୀ। ସାରା ଦେଶରେ 78 ନମ୍ବର ସ୍ୱାଧୀନତା ଦିବସ ବହୁତଟି ଉତ୍ସାହ ଓ ଉଦ୍ଦୀପନାଥି ପାଳନ କରାଯାଉଛି। ଭିନ୍ ଭିନ୍ ଜାଗାନ ସ୍ୱାଧୀନତା ଦିବସ ସମାରୋହ ସାଙ୍ଗେ ବିଶେଷ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି। ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାନ ରାଷ୍ଟ୍ରୀୟ ସମାରୋହଟି ଜାତୀୟ ପତାକା ଉତ୍ତୋଳନ କରିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ 2047 ବିକଶିତ ଭାରତ ଗଠନର ସପନକେ ସାକାର କରବା ଲାଗି ସରକାର ସଂକଳ୍ପବଦ୍ଧ ଆନ୍ ଇ ସଂକଳ୍ପଥି ଦେଶବାସୀଙ୍କ ସପନ ପ୍ରତିଫଳିତ ହେଉଛି।
गांव के लोग हो, शहर के लोग हो, किसान हो, कामदार हो, दलित हो, आदिवासी हो, पहाड़ों में रहने वाले लोग हो, जंगल में रहने वाले लोग हो, शहरों में रहने वाले लोग हैं, हर किसी ने 2047 में जब देश आजादी का 100 साल मनाएगा तब तक विकसित भारत के लिए अनमोल सुझाव दिए हैं।
ବିଜ୍ଞାନ, କୃଷି, ନିର୍ମାଣ ଆଉ ନ୍ୟାୟିକ କ୍ଷେତ୍ର ସହିତ ଅଲଗା କ୍ଷେତ୍ର ନ କେତେ ସଂସ୍କାରମୂଳକ ପଦକ୍ଷେପ ନେବାର ଲାଗି ଜନସାଧାରଣ ସରକାରଙ୍କୁ ପରାମର୍ଶ ଦେଇଥିବାର ସେ କହିଛନ୍। ଶ୍ରୀ ମୋଦି କହିଛନ୍ତି ଯେ ତାଙ୍କର ସରକାର ଦେଶ ପହିଲା ନୀତି ଅନୁସରଣ କରିବା ସହିତ ରାଷ୍ଟ୍ରହିତ ଭାବନା ନେଇକରି 10 ବର୍ଷ ହେଲା ଭିନ୍ ଭିନ୍ କଲ୍ୟାଣମୂଳକ କାମ କରିଆସୁଛନ୍। ଦେଶ ଗଠନ୍ତି ଯୁଆନ ପିଢ଼ି, ମହିଳା ଆର୍ ଚାଷୀମାନଙ୍କର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେନ୍ତା ସେମି କଣ୍ଡକ୍ଟର ଉତ୍ପାଦନ କ୍ଷେତ୍ର ନ ପୃଥିବୀର ଗୋଟିଏ ଅଗ୍ରଣୀ ରାଷ୍ଟ୍ର ହେବାର ଲାଗି ଭାରତ ପ୍ରତିଶ୍ରତିବଦ୍ଧ ଆଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ସେ ଆହୁରି କହିଛନ୍ତି ଯେ ଆର୍ଥିକ କ୍ଷେତ୍ରଟି ସରକାରଙ୍କ ସମୟ ଅନୁସାରେ ପଦକ୍ଷେପ ଲାଗି ସାରା ଦେଶରେ 10 କୋଟିରୁ ଅଧିକା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଇଛି, ଯେଉଁଥିଲାଗି ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍। ଏଟାକେ ପ୍ରଧାନମନ୍ତ୍ରୀ ନୂଆ ଆର୍ଥିକ କ୍ରାନ୍ତି ଭାବେ ଅଭିହିତ କରିଛନ୍।
ଏକ ସମାଜ କେ ନାତେ ଆମେ ଗମ୍ଭୀରତା ସେ ସୋଚନା ହୋଗା କି ହମାରୀ ମାତା ଓ ବହନ ଓ ବେଟିଓ କେ ପ୍ରତି ଯୋ ଅତ୍ୟାଚାର ହୋ ରହେ उसके प्रति देश का आक्रोश है, जन सामान्य का आक्रोश है। इस आक्रोश को मैं महसूस कर रहा हूं, इसको देश को, समाज को, हमारे राज्य सरकारों को गंभीरता से लेना होगा। महिलाओं के विरुद्ध अपराधों की जल्द से जल्द जांच हो, राक्षसी कृत्य करने वालों को जल्द से जल्द कड़ी सजा हो, वो समाज में विश्वास पैदा करने के लिए जरूरी है।
ଇଜ୍ ଅଫ୍ ଲିଭିଂ ଉପରେ ପ୍ରାଥମିକତା ଦେଇକରି ସରକାର କାମ କରିବା ସହିତ ଦେଶେ କେତେ ପୁରାତନ ଆର୍ ଅନାବଶ୍ୟକ ଆଇନକେ ହଟେଇ ଦେଇଥିବାର ଶ୍ରୀ ମୋଦି କହିଛନ୍। ଗଲା 10 ବର୍ଷରେ ସରକାର ସାରା ଦେଶେ 15 କୋଟିରୁ ଅଧିକା ପରିବାରକେ ପାଇପ୍ଥି ସଫା ପିଇବାର ପାଇଁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍। ଭୁବନେଶ୍ୱରର ରାଜ୍ୟସ୍ତରୀୟ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜାତୀୟ ପତାକା ଉତ୍ତୋଳନ କରିକରି ପ୍ୟାରେଡ୍ଥି ଅଭିବାଦନ ଗ୍ରହଣ କରିଥିଲେ। ରାଜ୍ୟ ଲୋକଙ୍କୁ ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି ଯେ ରାଜ୍ୟର ବିକାଶ ଲାଗି ବହୁତଟି ପଦକ୍ଷେପ ନିଆଯାଉଛି। ଓଡ଼ିଶା ଏଛେନ୍ ପରିବର୍ତ୍ତନର ରାସ୍ତାଟି ଯାତ୍ରା ମୂଲ କରିଛି। ପ୍ରଚାରକେ ଛାଡ଼ିକରି କାମ ଉପରେ ଜୋର୍ ଦିଆଯାଉଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦେଶକେ ଭାଷାଭିତ୍ତିକ ରାଜ୍ୟ ବନାବାର ଲାଗି ରାସ୍ତା ଦେଖାଇଥିଲା। ଓଡ଼ିଶାର ଗୌରବମୟ ଇତିହାସ, ସାଂସ୍କୃତିକ ପରମ୍ପରା ବିଷୟଟି ସାରା ଦୁନିଆ ଜାଣିଛି। ଚାଷ ଆର୍ ଚାଷୀର ଉନ୍ନତିର ଲାଗି ସରକାର ସବୁବେଳେ ଚେଷ୍ଟା କରି ଆସୁଛନ୍। ଧାନର ସହାୟକ ମୂଲ୍ୟ ବଢ଼ାବାଟା ଇତାର ଗୋଟିଏ ବଡ଼ ଉଦାହରଣ। ସେ କହିଛନ୍, ଶାସନର 100 ଦିନ ଭିତରେ 2 ପ୍ରତିଶ୍ରତି ପୂରା କରାଯାଇଛି। ବଜେଟ୍ଥି ଏଥିଲାଗି ଅର୍ଥ ବରାଦ ବିଲ୍ ହୋଇଛି। ଆଇବା ମାସେ ସାରା ରାଇଜେ ସୁଭଦ୍ରା ଯୋଜନା ଆରମ୍ଭ ହେବା। ଗାଁ ଇଲାକାର ଅର୍ଥନୀତିକେ ବର୍କସ୍ କରବାଟା ଆମର ଲକ୍ଷ୍ୟ ଆଏ। ସମାଜର ସବୁବର୍ଗ ଲୋକଙ୍କର ଉନ୍ନତି ଲାଗି ବହୁତଟେ ପଦକ୍ଷେପ ନିଆଯାଉଛି। ବହୁତଟେ ସଂଖ୍ୟାର ଆଦିବାସୀ ରହୁଥିବା ଜିଲ୍ଲାମାନଙ୍କର ସାମୁହିକ ବିକାଶ ଲାଗି ପେସା ଆଇନ ଲାଗୁ କରାଯାଇଛି। ଗ୍ରାମସଭା ଜରିଏ ଏହାଦେ ଭିନ୍ ଭିନ୍ ଯୋଜନା ଲାଗି ପ୍ରସ୍ତାବ ନିଆଯିବା ଆଉ ଇଟା ହେଲେ ପଞ୍ଚାୟତିରାଜ ବ୍ୟବସ୍ଥା ଅଧିକା ସଶକ୍ତ ହୋଇପାରବା। ବିକଶିତ ଓଡ଼ିଶା ଗଠନ ଦିଗେ ଏହି ନିଷ୍ପତ୍ତି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପ୍ରଧାନମନ୍ତ୍ରୀଙ୍କର ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ ସବ୍କା ପ୍ରୟାସ ମନ୍ତ୍ରକେ ଅନୁସରଣ କରିକରି ଓଡ଼ିଶାନ ଦରକାରୀ ନିଷ୍ପତ୍ତି ନିଆଯାଉଛି।
77 ବର୍ଷ ବିତିଗଲାଣି। ଦେଶ ଏବେ ଅମୃତ କାଳ ଦେଇ ଗତି କରୁଛି। ଏହି ଅମୃତ କାଳ ମଧ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତ ଏବେ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଦେଶ ଭାବରେ ସମଗ୍ର ବିଶ୍ୱରେ ପ୍ରତିଷ୍ଠା ହାସଲ କରିଛି। ଦେଶର ଅର୍ଥନୀତି ଆଜି ପ୍ରାୟ $4 ଟ୍ରିଲିୟନ୍ ପହଞ୍ଚି ସାରିଲାଣି। ମୋଦିଜୀଙ୍କ ନେତୃତ୍ୱରେ ଭାରତ ଆଉ ଅଳ୍ପ କିଛି ବର୍ଷ ମଧ୍ୟରେ $5 ଟ୍ରିଲିୟନ୍ ଅର୍ଥନୀତିରେ ପହଞ୍ଚିବ। ମାତ୍ର 10 ବର୍ଷ ଭିତରେ ଭାରତବର୍ଷ ବିଶ୍ୱ ଅର୍ଥନୀତିରେ 11 ସ୍ଥାନରୁ ଆସି ଆଜି ବିଶ୍ୱର 5ମ ବୃହତ୍ ଅର୍ଥନୀତିରେ ପହଞ୍ଚି ପାରି ଖୁବ୍ ଶୀଘ୍ର ବିଶ୍ୱର ଶ୍ରେଷ୍ଠ 3ଟି ଅର୍ଥନୀତି ମଧ୍ୟରେ ଆମେ ସ୍ଥାନ ହାସଲ କରିବାକୁ ଯାଉଛୁ।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବଟି ଉଲ୍ଲେଖନୀୟ ବିଶିଷ୍ଟ ସେବା ଆଉ ସାହସିକତା ଲାଗି ମୋଟ 94 ଜଣଙ୍କୁ ପଦକ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ହଲ୍ନ ହୋଇଥିବାର ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ପଦକ ଦିଆଯାଇଛି। ରାଜ୍ୟ ପୁଲିସ୍, ଅଗ୍ନିଶମ, ଗୃହରକ୍ଷା ଆର୍ ବେସାମରିକ ପ୍ରତିରକ୍ଷା ଆଉ କାରାଗାର ଆର୍ ସଂସ୍କାର ସେବାର ଅଧିକାରୀ ଆର୍ କର୍ମଚାରୀମାନଙ୍କୁ ଉଲ୍ଲେଖନୀୟ ବିଶିଷ୍ଟ ସେବା ଆଉ ସାହସିକତା ଲାଗି ରାଷ୍ଟ୍ରପତି ପଦକ ସାଙ୍ଗେ ରାଜ୍ୟପାଳ ପଦକ ଭି ଦିଆଯାଇଛି। ବିଭାଗର ସ୍ୱତନ୍ତ୍ର ସଚିବ ଡକ୍ଟର ସନ୍ତୋଷ ବାଲା ଆର୍ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର କନେଷ୍ଟବଲ ସଂଯୁକ୍ତା ପଟ୍ଟନାୟକଙ୍କୁ ରାଷ୍ଟ୍ରପତି ପଦକ ମିଳିଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ୍ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କ ସହିତ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ଠାରେ ହୋଇଥିବା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥି ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ଜାତୀୟ ପତାକା ଉତ୍ତୋଳନ କରିବାର ସହିତ ମିଲିକ୍ ପରେଡ୍ଥି ଅଭିବାଦନ ଗ୍ରହଣ କରିକରି ଉଦ୍ବୋଧନ ଦେଇଥିଲେ। କଲାହାଣ୍ଡି ଜିଲ୍ଲା ଭବାନୀପାଟଣାର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ଜାତୀୟ ପତାକା ଉତ୍ତୋଳନ କରିକରି ଉଦ୍ବୋଧନ ଦେଇଥିଲେ। ବଲାଙ୍ଗୀର ସଦର ମହକୁମାର ମନୋହର ପୁଲିସ୍ ପଡ଼ିଆନ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥି ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପତାକା ଉତ୍ତୋଳନ କରିଥିଲେ। ସମ୍ବଲପୁର ଜିଲ୍ଲାର କଚେରୀ ଛକ୍ନ ଜିଲ୍ଲାସ୍ତରୀୟ ସମାରୋହଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜାତୀୟ ପତାକା ଉତ୍ତୋଳନ କରିବାର ସାଙ୍ଗେ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ପ୍ୟାରେଡ୍ଟି ଭଲ ପ୍ରଦର୍ଶନ କରିଥିବା ସ୍କୁଲ ଆର୍ ଭଲ କାମ କରିଥିବା ସଂଗଠନମାନଙ୍କୁ ସମ୍ମାନିତ କରାଯାଇଥିଲା। ଦେବଗଡ଼ ଜିଲ୍ଲାର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ଠାରେ ହୋଇଥିବା ସ୍ୱାଧୀନତା ଦିବସ ସମାରୋହଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପତାକା ଉତ୍ତୋଳନ କରିବାର ସହିତ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ଏହି ସମାରୋହଟି ଛାତ୍ରଛାତ୍ରୀମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ୱରମ୍ ଷ୍ଟାଡିୟମ୍ଠାରେ ହୋଇଥିବା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହଟି ଜିଲ୍ଲାପାଳ ଅନ୍ୟା ଦାସ ଜାତୀୟ ପତାକା ଉତ୍ତୋଳନ କରିବାର ସହିତ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ଝାରସୁଗୁଡ଼ା ଜିଲ୍ଲା ମନମୋହନ ସ୍କୁଲ ପଡ଼ିଆନ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ଜାତୀୟ ପତାକା ଉତ୍ତୋଳନ କରିକରି ପରେଡ୍ଟି ଅଭିବାଦନ ଗ୍ରହଣ କରିଥିଲେ। ସୁନ୍ଦରଗଡ଼ର ସରକାରୀ ମହାବିଦ୍ୟାଳୟ ପାଖର ଯାତ୍ରା ପଡ଼ିଆଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜାତୀୟ ପତାକା ଉତ୍ତୋଳନ କରିବାର ସହିତ ପ୍ୟାରେଡ୍ଟି ଅଭିବାଦନ ଗ୍ରହଣ କରିଥିଲେ। ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆନ ହୋଇଥିବା ସ୍ୱାଧୀନତା ଦିବସ ସମାରୋହଟି ଜିଲ୍ଲାପାଳ ଆଦିତ୍ୟ ଗୋଏଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବୌଦ୍ଧ ଜିଲ୍ଲା ସଦର ମହକୁମା ଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜାତୀୟ ପତାକା ଉତ୍ତୋଳନ କରିବାର ସହିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। କର୍ମଜୀବୀ ମହିଳା ଏତ୍କେ ମାସିକ ଋତୁସ୍ରାବ ସମୟଥି ଦିନକର ଲାଗି ଛୁଟି ନେଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଘୋଷଣା କରିଛନ୍। କଟକଠାରେ ହୋଇଥିବା ସ୍ୱାଧୀନତା ଦିବସ ସମାରୋହଟି ଯୋଗ ଦେବାର ଅବସରରେ ଶ୍ରୀମତୀ ପରିଡ଼ା ସାମ୍ବାଦିକମାନଙ୍କୁ ଏ ବାବଦେ କହିଛନ୍ତି ଯେ ଏ ନିୟମ ସରକାରୀ ଆର୍ ଘରୋଇ ଦୁଇ କ୍ଷେତ୍ରରେ ଲାଗୁ ହେବ। ବଙ୍ଗୋପସାଗରର ପଶ୍ଚିମବଙ୍ଗ ଉପକୂଳ ଆଇବା 24 ଘଣ୍ଟା ଭିତରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ଅନୁମାନ କରିଛି। ଏତାର ପ୍ରଭାବଟି ଆଇବା 5 ଦିନ ତକ ରାଜ୍ୟର ବହୁତଟି ଜାଗାନ ମଧ୍ୟମ ଜବର ବର୍ଷା ହୋଇପାରେ। ଆଇବା କାଲ ସୁନ୍ଦରଗଡ଼ ସହିତ 18 ଜିଲ୍ଲାନ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ଦେଶେ ଉତ୍ସାହ ଆର୍ ଉଦ୍ଦୀପନାଥି ପାଳନ କରାଯାଉଛି 78 ନମ୍ଘର ସ୍ୱାଧୀନତା ଦିବସ। 2047 ବିକଶିତ ଭାରତ ଗଠନର ସପନକେ ସାକାର କରବାର ଲାଗି ସରକାର ସଂକଳ୍ପବଦ୍ଧ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଉଲ୍ଲେଖନୀୟ ବିଶିଷ୍ଟ ସେବା ଆଉ ସାହସିକତା ଲାଗି 94 ଜଣଙ୍କୁ ପଦକ ଦେଲେ ମୁଖ୍ୟମନ୍ତ୍ରୀ। ଆଜି ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।